ନମସ୍କାର, ମୁଁ ସନାତନ ଦାସ କହୁଛି, ୱାର୍ଡ ନମ୍ବର 9 ରଙ୍ଗମାଟିଆରୁ। ଫ୍ଲିପକାର୍ଟ ଦ୍ୱାରା ଗୋଟେ ବୋର୍ଡ ଲଗାଯାଇଛି ସାହିରେ କିଛି ଜାଗାରେ, ଯୋଉଠି କି ଭିନ୍ନକ୍ଷମ ପରିବାର ରହୁଛନ୍ତି, ଆଉ ଅଳିଆ ଗାଡ଼ି ଆସିଲେ ସେ ବୋର୍ଡ ଦେଖିଲା ମାନେ ସେଠି ରହିବ, ଆଉ କିଛି ସମୟ ରହିବ, କଣ ଅଳିଆ ନବ। ତ ଯାହା ହଉ ଭଲ ପଦକ୍ଷେପ, ଜଣେ ହ୍ୟାଣ୍ଡିକ୍ୟାପ୍ ଲୋକ ଦେଇପାରୁନଥିଲା ଅଳିଆ, ଦେଇପାରିବ ସିଏ ବି ସ୍ୱଚ୍ଛ ରହିପାରିବ। ଧନ୍ୟବାଦ।